आकाशवाणी। संवाद पढ़ुछंती मलय रंजन मिश्र। विश्वरे सुलभ चिकित्सा पर्यटन केन्द्र भाव भारत क्रमशः उभा हेउची बोली कहिले राष्ट्रपति। आंध्रप्रदेश एवं तेलंगाना को आजिठारु पांचदिनिया गस्तरे जाइछंती राष्ट्रपति। लोकसभा एक देश एक निर्वाचन संबंधी दुईट बिल आगत नहीं भोटिंग्रे 269 जन सदस्य समर्थन। राजस्थान जयपुर ठार 46,300 कोटी अधिक व्यय अटकल विभिन्न प्रकल्पर उद्घाटन शिलान्यास कले प्रधानमंत्री। मध्यवर्तीकालीन सरकार व्यवस्था को कायम रखिले बांग्लादेश सर्वोच्च कोर्ट एवं गाबा टेस्ट फलोन एड़ाइला भारत। आज खेल शेष सुधा 9 विकेट्रे संग्रह कर 252 रन। राष्ट्रपति द्रौपदी मुर्मू कहिछंती विश्वरे सुलभ चिकित्सा पर्यटन केन्द्र भाव भारत क्रमशः उभा हेउछि। ए दिगरे डाक्तर एवं स्वास्थ्यसेवा कर्मीकर गुरुत्वपूर्ण भूमिका रहिछि। आंध्रप्रदेशर मंगलागिरी एम्सर समावर्तन उत्सवरे उद्बोधन दे राष्ट्रपति सेवा निरंतर शिक्षा एवं गवेषणा उपरे ध्यान केन्द्रीभूत करिबाकु डाक्तरंकु परामर्श देइछंती। सामग्रिक स्वास्थ्य व्यवस्था उपरे राष्ट्रपति गुरुत्व देबा सह मंगलागिरी एम्सर सकल स्वास्थ्य सर्वदा नीतिकु उच्च प्रशंसा करिछंती। एही कार्यक्रमरे राज्यपाल एस अब्दुल नजीर, मुख्यमंत्री एन चंद्रबाबु नायडू, स्वास्थ्य और परिवार कल्याण राष्ट्रमंत्री प्रताप राव जादव समेत आंध्रप्रदेश मंत्रिमंडल सदस्य जोग देइथिले। सूचनाजोग्य राष्ट्रपति मुर्मू आजिठारु आंध्रप्रदेश एवं तेलंगाना को पांचदिनिया गस्तरे जाइछंती। लोकसभा आज एक देश एक निर्वाचन संबंधी दुईट बिल आगत हो। आईनमंत्री अर्जुन राम मेघवाल संविधान 129 संशोधन बिल 2024 एवं केन्द्रशासित अंचल आईन संशोधन बिल 2024 गृह आगत करने को प्रस्ताव देते। विरोधी दलगुड़ पक्ष बिल आगत पर भोट प्रदान दावी एोट्रे बिल आगत सपक्ष 269 और विपक्ष 198 जन सदस्य भोट देते। बिल संपर्कित आलोचन कांग्रेस, तृणमूल कांग्रेस, समाजवादी पार्टी, डीएमके, शिवसेना, यूबीटी, सीपीआईएम समेत अन्य विरोधी दल यह प्रस्ताव संविधान मौलिक ढांचार परिपंथी अभियोग करते। बिलगुड़ अधिक जांच जुग्म संसदीय कमिटी को पठाइवाप दावी करते। अभियोग को खंडन कर आईनमंत्री श्री मेघवाल कहते संविधान संघीय ढांचा को कहीं बदलपारे ना। एक देश एक निर्वाचन प्रसंग को नहीं गठित रामनाथ कोविंद नेतृत्वाधीन उच्चस्तरीय कमिटर कार्य को आईनमंत्री उच्च प्रशंसा करते। राजनैतिक दल और विशेषज्ञ सह व्यापक विचार आलोचना पर कमिटी तार रिपोर्ट प्रस्तुत करते। तबे बिल दुईट जुग्म संसदीय कमिटी को पठाइवा संपर्कित प्रस्ताव सपक्ष में पूर्व स्वराष्ट्रमंत्री अमित शाह कहते केन्द्र कैबिनेट बिल संपर्कित आलोचना बेले प्रधानमंत्री जुग्म संसदीय कमिटी को पठाइवा परामर्श देते। प्रधानमंत्री नरेन्द्र मोदी आज जयपुर ठार 46,300 कोटी टंकारु अधिक खर्च अटकल विभिन्न प्रकल्पर उद्घाटन शिलान्यास करिछंती। विद्युत, सड़क, रेलपथ एवं जल सम्बन्धी 24 प्रकल्प अंतर्भुक्त। राजस्थान गस्तरे जाई प्रधानमंत्री राज्य सरकार एक वर्ष पूर्ति पालन अवसर में आयोजित समारोह जोग देते। समारोह को संबोधन कर प्रधानमंत्री कहते एही प्रकल्पगुड़िक पुंजनिवेश को प्रोत्साहन प्रदान करने सह व्यापक निजुक्ति सुजोग सृष्टि कर। राजस्थान एवं मध्यप्रदेशर विकास क्षेत्र में यह प्रकल्प गुरुत्वपूर्ण सब्यस्त हो। केन्द्र सरकार प्रत्येक आह्वानर समाधान उपर गुरुत्व प्रदान करुछंती। राजस्थान एवं मध्यप्रदेश होइतिबा जल आवंटन संपर्कित चुक्तिरु अन्य राज्यगुड़िक शिक्षालाभ करिबा उचित बोली प्रधानमंत्री कहिछंती। जल संरक्षण वर्तमान समय आवश्यकता एवं देशर प्रत्येक नागरिक एथिरे सहयोग करिबाको प्रधानमंत्री आह्वान देइछंती। एही कार्यक्रम में राजस्थान राज्यपाल हरिभाव बागड़े, मुख्यमंत्री भजनलाल शर्मा, मध्यप्रदेश मुख्यमंत्री मोहनलाल यादव, केन्द्र जलशक्ति मंत्री सीआर पाटिल प्रमुख उपस्थित थे। एक वर्ष पूर्ति पालन अवसर में राजस्थान मुख्यमंत्री भजनलाल शर्मा केन्द्र सरकार 7 प्रकल्प एवं राज्य सरकार 2 प्रकल्प समेत 11,000 कोटी अधिक मूल्य 9 प्रकल्प उद्घाटन करिछंती। एथिसो 35,300 कोटी अधिक व्ययटकल 15 प्रकल्प शिलान्यास करिछंती। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ଆଜି ବିହାରର ବୋଧଗୟାସ୍ଥିତ ବିଶ୍ୱ ଐତିହ୍ୟ ମହାବୋଧି ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିର ଗର୍ଭଗୃହରେ ସେ ପୂଜାର୍ଚ୍ଚନା କରିଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହ 14 ଜଣିଆ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଥିଲେ। ବୋଧି ଗଛ ତଳେ ଚାଲିଥିବା 10 ଦିନିଆ କାଗେଉ ମୋନୋଲାମ୍ରେ ରାଷ୍ଟ୍ରପତି ଯୋଗ ଦେଇଥିଲେ। ଶ୍ରୀ ଦିଶାନାୟକେ ବୋଧଗୟା ଗସ୍ତ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏହା ଏକ ଗଭୀର ଅର୍ଥପୂର୍ଣ୍ଣ ଅନୁଭୂତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଏଥିସହ ଶ୍ରୀଲଙ୍କା ରାଷ୍ଟ୍ରପତି ଭଗବାନ ବୁଦ୍ଧଙ୍କ ଜୀବନୀ ସହ ଜଡ଼ିତ 7ଟି ସ୍ଥାନକୁ ମଧ୍ୟ ପରିଦର୍ଶନ କରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାର ବ୍ୟବସ୍ଥାକୁ ବାଂଲାଦେଶର ସର୍ବୋଚ୍ଚ କୋର୍ଟ କାୟମ ରଖିଛନ୍ତି। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶର ରିପୋର୍ଟ ଅନୁଯାୟୀ ସମ୍ଭିଧାନର 5ଦଶ ସଂଶୋଧନର କେତେକ ପ୍ରସ୍ତାବ ଏହାର ମୌଳିକ ଢାଞ୍ଚାକୁ ବିରୋଧ କରୁନାହିଁ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି। ବିଚାରପତି ଜଷ୍ଟିସ୍ ଫରାହ ମହବୁବ୍ ଏବଂ ଜଷ୍ଟିସ୍ ଦେବାଶିଷ ରାୟ ଚୌଧୁରୀଙ୍କ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଆଜି ଶୁଣାଣି କରି ସମ୍ଭିଧାନର 5ଦଶ ସଂଶୋଧନକୁ ରଦ୍ଦ କରିବା ସହିତ ମଧ୍ୟବର୍ତ୍ତୀକାଳୀନ ସରକାର ବ୍ୟବସ୍ଥା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ 2011 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମି ଲିଗ୍ ନେତୃତ୍ୱାଧୀନ ସରକାର 5ଦଶ ସମ୍ଭିଧାନ ସଂଶୋଧନ ସହିତ କାର୍ଯ୍ୟନିର୍ବାହୀ ସରକାରଗୁଡ଼ିକୁ ରଦ୍ଦ କରିଥିଲେ। ଏହାକୁ ବିଭିନ୍ନ ରାଜନୈତିକ ମହଲ ଏବଂ ନାଗରିକ ସମାଜଗୋଷ୍ଠୀ ପକ୍ଷରୁ ସମାଲୋଚନା କରାଯାଇଥିଲା। ଆଜି ରାୟ ପ୍ରକାଶ ପରେ ଡେଲି ଷ୍ଟାର ଖବରକାଗଜ କହିଛି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ ଧର୍ମନିରପେକ୍ଷତା, ସମାଜବାଦ, ରାଜ୍ୟ ଅଞ୍ଚଳ, ଜାତୀୟତାବାଦ ଏବଂ ସଂସଦରେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ସମ୍ପର୍କିତ 5ଦଶ ସମ୍ଭିଧାନ ସଂଶୋଧନରେ ମଧ୍ୟ ହସ୍ତକ୍ଷେପ କରିନଥିଲେ। ମସ୍କୋରେ ଏକ ବୋମା ବିସ୍ଫୋରଣରେ ରୁଷର ପରମାଣୁ ସୁରକ୍ଷା ବାହିନୀ ଦାୟିତ୍ୱରେ ଥିବା ଜଣେ ଶୀର୍ଷ ଜେନେରାଲ ଇଗୋର କିରିଲୋଭଙ୍କର ମୃତ୍ୟୁ ହୋଇଛି। ରୁଷିଆର ତଦନ୍ତ କମିଟି ଦେଇଥିବା ସୂଚନା ଅନୁଯାୟୀ ଏକ ବୈଦ୍ୟୁତିକ ସ୍କୁଟରରେ ଥିବା ବୋମା ବିସ୍ଫୋରଣ ଯୋଗୁଁ ଏହି ଜେନେରାଲଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସରକାରୀ ନ୍ୟୁଜ୍ ଏଜେନ୍ସି କହିଛି କ୍ରେମ୍ଲିନ୍ଠାରୁ ପ୍ରାୟ 7 କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ଥିବା ଏକ ମୁଖ୍ୟ ରାସ୍ତା ଉପରେ ଏହି ବିସ୍ଫୋରଣ ଘଟିଥିଲା। 2017 ଏପ୍ରିଲରେ ସେ ରୁଷ ସେନାର ନେତୃତ୍ୱ ନେଇଥିଲେ। ଏହି ବିସ୍ଫୋରଣ ପାଇଁ ୟୁକ୍ରେନ୍ର ସୁରକ୍ଷା ସେବା ନିଜକୁ ଦାୟୀ କରିଛି। ଫ୍ରାନ୍ସର ମାୟୋଟେଠାରେ ସାମୁଦ୍ରିକ ଝଡ଼ ଚିଡୋ ପ୍ରଭାବରେ ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ପାଇଛି। 1400ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଭାରତ ମହାସାଗରରେ ମାଡାଗାସ୍କର ଏବଂ ମୋଜାମ୍ବିକ୍ ଉପକୂଳ ମଧ୍ୟରେ ଫ୍ରାନ୍ସର ଏକ ଅଞ୍ଚଳ ଭାବେ ଏହି ମାୟୋଟେ ଦ୍ୱୀପ ରହିଛି। ଏହି ଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଣ୍ଟା ପ୍ରତି 200 କିଲୋମିଟର ବେଗରେ ପବନ ବହିଥିଲା। ତେବେ କ୍ଷୟକ୍ଷତିର ଆକଳନ ପାଇଁ ଆହୁରି କିଛିଦିନ ସମୟ ଲାଗିବ ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତଙ୍କୁ ଖାଦ୍ୟ ଏବଂ ପାଣି ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ମାୟୋଟେ ଦ୍ୱୀପରେ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତାହତଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଆଜି ଲୋକସଭାରେ ଅନୁମୋଦିତ ହୋଇଛି। ମୋଟ 87,762 କୋଟିର ଅଧିକ ଟଙ୍କାର ଅତିରିକ୍ତ ବ୍ୟୟବରାଦ ଗୃହରେ ଆଲୋଚନା ପରେ ଗୃହୀତ ହୋଇଛି। ଏ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଏବେ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ଗତ 3 ବର୍ଷ ମଧ୍ୟରେ ଦେଶର ହାରାହାରି ଅଭିବୃଦ୍ଧି ହାର 8.3% ରହିଛି। ଆଗାମୀ ବର୍ଷଗୁଡ଼ିକରେ ଦେଶର ଅର୍ଥନୀତି ଅଧିକ ଉନ୍ନତ ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅର୍ଥନୀତିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାର ପୁଞ୍ଜି ବ୍ୟୟ ବୃଦ୍ଧି କରିବା ସହିତ ଚଳିତ ବଜେଟ୍ରେ 11 ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନର ବ୍ୟବସ୍ଥା କରିଛନ୍ତି। ମୁଦ୍ରାସ୍କୀତି ସମ୍ପର୍କିତ ବିତର୍କର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ପୂର୍ବ ସରକାରଙ୍କ ତୁଳନାରେ ଏବେ ଖୁଚୁରା, ଖାଦ୍ୟ ଏବଂ ଇନ୍ଧନ କ୍ଷେତ୍ରରେ ମୁଦ୍ରାସ୍କୀତି ଯଥେଷ୍ଟ ହ୍ରାସ ପାଇଛି। ଗତ 10 ବର୍ଷ ମଧ୍ୟରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଗ୍ରାହକଙ୍କ ସଂଖ୍ୟା ପ୍ରାୟ 33 କୋଟିରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବେରୋଜଗାରୀ ହାର ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ବର୍ଡର ଗାଭାସ୍କର କ୍ରିକେଟ୍ ସିରିଜ୍ର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ଫଲୋନ୍କୁ ଏଡ଼ାଇ ପାରିଛି। ବ୍ରିସ୍ବେନ୍ର ଗାବାଟରେ ଚାଲିଥିବା ଏହି ମ୍ୟାଚ୍ରେ ଆଜି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ତା'ର ପ୍ରଥମ ଇନିଂସ୍ରେ 9 ୱିକେଟ୍ ବିନିମୟରେ 252 ରନ୍ ସଂଗ୍ରହ କରିଛି। ଏବେ ମଧ୍ୟ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର୍ଠାରୁ 193 ରନ୍ ପଛରେ ରହିଛି। ଆଜିର ଖେଳ ଭାରତ ଗତକାଲିର ଅସମାପ୍ତ ପ୍ରଥମ ଇନିଂସ୍ 4 ୱିକେଟ୍ରେ 51 ରନ୍ରୁ ଆରମ୍ଭ କରିଥିଲା। ଭାରତ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ 84 ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା 77 ରନ୍ର ଉପାଦେୟ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ 4ଟି ୱିକେଟ୍ ଅକ୍ତିଆର କରିଛନ୍ତି। ବିଶ୍ୱରେ ସୁଲଭ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଭାରତ କ୍ରମଶଃ ଉଭା ହେଉଛି ବୋଲି କହିଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାକୁ ଆଜିଠାରୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି। ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଲ୍ ଆଗତ ନେଇ ଭୋଟିଂରେ 269 ଜଣ ସଦସ୍ୟଙ୍କ ସମର୍ଥନ। ରାଜସ୍ଥାନର ଜୟପୁରଠାରେ 46,300 କୋଟିରୁ ଅଧିକ ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଏବଂ ଗାବା ଟେଷ୍ଟରେ ଫଲନ ଏଡ଼ାଇଲା ଭାରତ। ସମ୍ବାଦ ଶେଷ ହେଲା।